ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, 80ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ଦିଲ୍ଲୀର ଲାଲକିଲ୍ଲାରୁ ଆସନ୍ତାକାଲି ସ୍ୱାଧୀନତା ଦିବସ ପାଳନ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 1057 ଜଣ କର୍ମଚାରୀଙ୍କୁ ଦିଆଯିବ ବୀରତ୍ୱ ସେବା ପଦକ। ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ସୁଡ଼ଙ୍ଗ ଭୂସ୍ଖଳନ ସ୍ଥାନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର କଲେ ସମୀକ୍ଷା। ଭାରତର ମହାରେଜିଷ୍ଟ୍ରାରଙ୍କ ପକ୍ଷରୁ ଜନଗଣନା 2027 ପାଇଁ ପରିବାର ପ୍ରଶ୍ନାବଳୀ ସୂଚୀ ଜାରି। ଏବଂ କାନାଡ଼ା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ପୋଲାଣ୍ଡର ଇଗା ସ୍ୱିଆଟେକା। ଅଶୀତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କର ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଜାତୀୟ ନେଟୱର୍କ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ ହିନ୍ଦୀ ଓ ପରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ। ଦୂରଦର୍ଶନର ଆଞ୍ଚଳିକ ଚ୍ୟାନେଲଗୁଡ଼ିକରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରସାରଣ ପରେ ଏହାର ଆଞ୍ଚଳିକ ଭାଷାନ୍ତରଣ ମଧ୍ୟ ପ୍ରସାର କରାଯିବ। ଆକାଶବାଣୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଭାଷଣର ଆଞ୍ଚଳିକ ଭାଷାନ୍ତରଣ ଆଜି ରାତି 9:30ରେ ପ୍ରଚାର କରାଯିବ। ଦେଶ ଆସନ୍ତାକାଲି ତା'ର 80ତମ ସ୍ୱାଧୀନତା ଦିବସ ପାଳନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ସ୍ୱାଧୀନତା ଦିବସ ଉତ୍ସବର ନେତୃତ୍ୱ ନେବେ। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଆୟୋଜନ ସ୍ଥଳରେ ପୁଷ୍ପବୃଷ୍ଟି କରାଯିବ। ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯିବ। ପୁଷ୍ପବୃଷ୍ଟି ପରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ପ୍ରଥମଥର ପାଇଁ ଲାଲକିଲ୍ଲାରେ ବନ୍ଦେ ମାତରମ୍ ଗାନ କରାଯିବ। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ୟାଡେଟ୍ ଏବଂ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଜାତୀୟ ଗାନ ବନ୍ଦେ ମାତରମ୍ ଗାଇବେ। ଏହାପରେ ଜାତୀୟ ସଙ୍ଗୀତ ଗାନ କରାଯିବ। ସ୍ଥଳସେନା, ନୌସେନା, ବାୟୁସେନା ଓ ମାଇ ଭାରତ ସ୍ୱେଚ୍ଛାସେବୀର 2500 କ୍ୟାଡେଟ୍ ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ଭବ୍ୟ ଉତ୍ସବରେ ଯୋଗଦେବା ପାଇଁ ସମାଜର ବିଭିନ୍ନ ବର୍ଗରୁ 5000 ଅଧିକ ବ୍ୟକ୍ତିବିଶେଷଙ୍କୁ ଲାଲକିଲ୍ଲାକୁ ନିମନ୍ତ୍ରଣ କରାଯାଇଛି। ଦିଲ୍ଲୀ ପୁଲିସ୍ ପକ୍ଷରୁ ଜାତୀୟ ରାଜଧାନୀରେ ଆସନ୍ତାକାଲି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲାଲକିଲ୍ଲା ଅଞ୍ଚଳରେ 15000 ଅଧିକ ସୁରକ୍ଷାକର୍ମୀଙ୍କ ସମେତ 1000 ଅଧିକ CCTV କ୍ୟାମେରା ଖଞ୍ଜାଯାଇଛି। ଦିଲ୍ଲୀର ଲାଲକିଲ୍ଲାଠାରେ ଆସନ୍ତାକାଲି 80ତମ ସ୍ୱାଧୀନତା ଦିବସ ସମାରୋହକୁ ଦେଖିବା ପାଇଁ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରୁ ପିଏମ୍ ବିଶ୍ୱକର୍ମା ଯୋଜନାର 100 ଜଣ ହିତାଧିକାରୀଙ୍କୁ ବିଶେଷ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ବିଶ୍ୱକର୍ମା ହିତାଧିକାରୀମାନଙ୍କୁ ସମ୍ମାନ ପ୍ରଦାନ କରାଯିବ। ବିଶ୍ୱକର୍ମା ଯୋଜନା ଅଧୀନରେ ଥିବା 18 ପାରମ୍ପରିକ ଶିଳ୍ପର ବଢ଼େଇ, ବଣିଆ, କମାର ଆଦି କାରିଗରମାନେ ଏଥିରେ ସାମିଲ ଅଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସ୍ୱାଧୀନତା ଦିବସ ସମାରୋହରେ ପିଏମ୍ ବିଶ୍ୱକର୍ମା ହିତାଧିକାରୀମାନଙ୍କର ଅଂଶଗ୍ରହଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି କାରିଗର ଓ ଶିଳ୍ପୀମାନଙ୍କର ଅବଦାନର ସ୍ୱୀକୃତି। 2026 ସ୍ୱାଧୀନତା ଦିବସ ଅବସରରେ ପୁଲିସ, ଅଗ୍ନିଶମ ସେବା, ହୋମଗାର୍ଡ ଏବଂ ସିଭିଲ୍ ଡିଫେନ୍ସ ଏବଂ ସଂଶୋଧନ ସେବାର 1057 ଜଣ କର୍ମଚାରୀଙ୍କ ପାଇଁ ବୀରତ୍ୱ ଏବଂ ସେବା ପଦକ ସରକାର ଘୋଷଣା କରିଛନ୍ତି। ଜୀବନ ଓ ସମ୍ପତ୍ତି ରକ୍ଷା କରିବା, ଅପରାଧ ରୋକିବା ଓ ଅପରାଧୀଙ୍କୁ ଧରିବା କ୍ଷେତ୍ରରେ ଉଲ୍ଲେଖନୀୟ ସାହସ ପ୍ରଦର୍ଶନ ପାଇଁ ବୀରତ୍ୱ ପଦକ ପ୍ରଦାନ କରାଯାଇଥାଏ। 301 ବୀରତ୍ୱ ପଦକ ମଧ୍ୟରୁ ନକ୍ସଲବାଦୀ ପ୍ରଭାବିତ ଅଞ୍ଚଳରୁ 157 ଜଣ କର୍ମଚାରୀଙ୍କୁ, ଜାମ୍ମୁ କାଶ୍ମୀରରୁ 51 ଜଣଙ୍କୁ, ଉତ୍ତର ପୂର୍ବାଞ୍ଚଳରୁ 12 ଜଣଙ୍କୁ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ 41 ଜଣଙ୍କୁ ପୁରସ୍କୃତ କରାଯାଉଛି। 92 ଜଣଙ୍କୁ ବିଶିଷ୍ଟ ସେବା ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କ୍ଷେତ୍ରରେ 83, ଅଗ୍ନିଶମ ସେବା ପାଇଁ 4, ସିଭିଲ୍ ଡିଫେନ୍ସ ଏବଂ ହୋମଗାର୍ଡ ସେବା ପାଇଁ 3 ଏବଂ ସଂଶୋଧନ ସେବା ପାଇଁ 2 ପଦକ ରହିଛି। ଏହା ବ୍ୟତୀତ ପ୍ରଶଂସନୀୟ ସେବା ପାଇଁ 664 ପଦକ ପ୍ରଦାନ କରାଯାଇଛି। ଏଥିରେ ପୁଲିସ୍ ସେବା କର୍ମଚାରୀଙ୍କ ପାଇଁ 606, ଅଗ୍ନିଶମ ସେବା କର୍ମଚାରୀଙ୍କ ପାଇଁ 28, ନାଗରିକ ସୁରକ୍ଷା ଏବଂ ଗୃହରକ୍ଷୀ କର୍ମଚାରୀଙ୍କ ପାଇଁ 18 ଏବଂ ସଂଶୋଧନ ସେବା କର୍ମଚାରୀଙ୍କୁ 12 ପଦକ ଦିଆଯିବ। ସ୍ୱାଧୀନତା ଦିବସ ଅବସରରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ CBIର 21 ଜଣ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ଓ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। 6 ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ସେମାନେ ହେଲେ ସହକାରୀ ପୁଲିସ୍ ମହାନିର୍ଦ୍ଦେଶକ ଶୋଭା ଦତ୍ତ, ଅତିରିକ୍ତ ପୁଲିସ୍ ଅଧୀକ୍ଷକ ମନୋଜ ବାନାର୍ଜୀ ଗିନି ରାଣା ଏବଂ ଉପ ଆରକ୍ଷୀ ଅଧୀକ୍ଷକ ସଞ୍ଜୟ ସାମଲ। ଅନ୍ୟ 15 ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଦେଶ ବିଭାଜନରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଓ ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିଥିବା ବ୍ୟକ୍ତିମାନଙ୍କୁ ଆଜି ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି 1947 ଅଗଷ୍ଟ 14 ଇତିହାସର ଏକ ନିର୍ଦ୍ଦୟ ଅଧ୍ୟାୟର ସାକ୍ଷୀ। ଏହି ଦିନ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରାଣବଳୀ ଦେବାକୁ ପଡ଼ିଥିଲା। ବହୁ ସଂଖ୍ୟାରେ ଲୋକମାନଙ୍କୁ ସେମାନଙ୍କର ଘର, ସମ୍ପତ୍ତି ଓ ପ୍ରିୟଜନକୁ ଛାଡ଼ି ବିସ୍ଥାପିତ ହେବାକୁ ପଡ଼ିଥିଲା। ବିଭାଜନ ବିଭୀଷିକା ସ୍କୃତି ଦିବସ ଅବସରରେ ମୋଦି ସରକାର ଯୁବପିଢ଼ିଙ୍କ ନିକଟରେ ଏହି ଘଟଣାର ସ୍କୃତିଚାରଣ କରୁଛନ୍ତି। ଭବିଷ୍ୟତରେ ଦେଶକୁ ବିଭାଜନ କରିବାକୁ କୌଣସି ଶକ୍ତି ସଫଳ ହେବେ ନାହିଁ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଦିନଟି ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ବିଭାଜନର ଦୁଃଖଦ ଘଟଣା ସମ୍ପର୍କରେ ମନେ ପକାଇଥାଏ। ନିଜର ଘର, ପରିବାର, ସମ୍ପତ୍ତି ହରାଇବା ସତ୍ତ୍ୱେ ଅଗଣିତ ଦେଶବାସୀ ଯେଉଁ ସାହସ, ତ୍ୟାଗ ଓ ଧୈର୍ଯ୍ୟ ଦେଖାଇଥିଲେ ତାହାର ସ୍ମାରକୀ ହେଉଛି ଏହି ଦିବସ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଜି ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ସୁଡ଼ଙ୍ଗ ଭୂସ୍କଳନ ସ୍ଥଳୀରେ ପହଞ୍ଚି ସେଠାରେ ଚାଲିଥିବା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ଯଥାଶୀଘ୍ର ଉଦ୍ଧାର କରିବା ପାଇଁ ସରକାର ପ୍ରାଥମିକତା ପ୍ରଦାନ କରୁଥିବା ଶ୍ରୀ ଧାମି କହିଛନ୍ତି। ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଶ୍ରୀ ଧାମି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ସୂଚନାଯୋଗ୍ୟ, ପିପଲକୋଟି ଅଞ୍ଚଳରେ ଟିଏଚ୍ଡିସି ସୁଡ଼ଙ୍ଗ ଧସିପଡ଼ିବା ଯୋଗୁଁ ଫସିଯାଇଥିବା 22 ଜଣଙ୍କ ମଧ୍ୟରୁ 19 ଜଣଙ୍କୁ ଉଦ୍ଧାର କରାଯାଇସାରିଛି। ଏ ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଛି। ବାକି 3 ଜଣଙ୍କୁ ଉଦ୍ଧାର କରିବା ପାଇଁ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ଆଇଟିବିପି ଓ ରାଜ୍ୟ ପୁଲିସ୍ର ଦଳ ସହିତ ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ମହାରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜନଗଣନା 2027 ପାଇଁ ପରିବାର ପ୍ରଶ୍ନାବଳୀ ସୂଚୀର ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଶ୍ନାବଳୀରେ 40 ପ୍ରଶ୍ନର ତାଲିକା ରହିଛି। ଏଥିରେ ପିତାମାତାଙ୍କ ବିବରଣୀ, ଆଧାର, ମୋବାଇଲ୍ ନମ୍ଘର, ମୋଟ ବ୍ୟାଙ୍କ ଆକାଉଣ୍ଟ ସଂଖ୍ୟା, ଧର୍ମ ଏବଂ ଜାତି ଆଦି ପ୍ରଶ୍ନ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ମାଦକ ଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପଳାତକ ଡ୍ରଗ୍ସ କାରବାରର ମୁଖିଆ ବୀରେନ୍ଦ୍ର ସିଂ ବାସୋୟାଙ୍କୁ ସଂଯୁକ୍ତ ଆରବ ଦେଶରୁ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି। ମାଦକ ଦ୍ରବ୍ୟ ବିରୁଦ୍ଧରେ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିରେ ଏହା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ବୋଲି ଶ୍ରୀ ଶାହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ବିଦେଶରେ ଲୁଚି ରହିଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନେଟୱର୍କକୁ ନଷ୍ଟ କରିବାରେ ସଫଳ ହୋଇଛନ୍ତି। ନିଯୁକ୍ତି ପରୀକ୍ଷାରେ ହୋଇଥିବା ଅନିୟମିତତା ଅଭିଯୋଗକୁ ନେଇ ଝାଡ଼ଖଣ୍ଡରେ ଛାତ୍ର ଏବଂ ଚାକିରି ଆଶାୟୀମାନଙ୍କ ଦ୍ୱାରା କରାଯାଉଥିବା ଆନ୍ଦୋଳନ ଆଜି 21 ଦିନରେ ପହଞ୍ଚିଛି। ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗର ମିଳିତ ସ୍ନାତକ ପରୀକ୍ଷାକୁ ବାତିଲ କରିବା ସହ ଏହାର ସିବିଆଇ ତଦନ୍ତ ଦାବିକୁ ଆନ୍ଦୋଳନକାରୀମାନେ ଦୋହରାଇଛନ୍ତି। ସେମାନେ ନିଜର ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ 15 ତାରିଖରେ ଏକ ତ୍ରିରଙ୍ଗା ଯାତ୍ରା କରିବାକୁ ମଧ୍ୟ ଘୋଷଣା କରିଛନ୍ତି। କାନାଡ଼ା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ପୋଲାଣ୍ଡର ଲିଗା ସ୍ୱାଟେକ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କରିଛନ୍ତି। ପୋଲାଣ୍ଡର ସପ୍ତମ ସିଡ୍ ଖେଳାଳି ସ୍ୱାଟେକ୍ ଗତକାଲି ରାତିରେ ଟରଣ୍ଟୋଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ଏଲେନା ରାଇବାକିନାଙ୍କୁ 6-2, 6-3 ସେଟ୍ରେ ପରାସ୍ତ କରି ଟାଇଟଲ୍ ହାସଲ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ ଆମେରିକାର ବେନ୍ ସେଲ୍ଟନ୍ ନିଜ ଦେଶର ବ୍ରାଣ୍ଡନ୍ ନାକାସିମାଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ଶୁଭମାନ ଗିଲ୍ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଆସନ୍ତାକାଲି ଶ୍ରୀଲଙ୍କାରେ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳିବ। 2 ମ୍ୟାଚ୍ ବିଶିଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଗାଲା ଷ୍ଟାଡିୟମ୍ର 50ତମ ମ୍ୟାଚ୍ ହେବ। ଗାଲା ପିଚ୍ ସ୍ପିନ୍ ଅନୁକୂଳ ହେବ ବୋଲି ଆଶା କରାଯାଉଛି। ନ୍ୟୁଜିଲାଣ୍ଡ ଓ ସାଉଥ୍ ଆଫ୍ରିକାଠାରୁ ଟେଷ୍ଟରେ ପରାଜୟ ପରେ ଭାରତୀୟ ଦଳ ବିଶ୍ୱ ଟେଷ୍ଟ କ୍ରିକେଟ୍ ମାନ୍ୟତାରେ 5ମ ସ୍ଥାନରେ ରହିଛି। ଏହି ଟେଷ୍ଟ ସିରିଜ୍ରେ ବିଜୟ ହାସଲ କରି ଭାରତୀୟ ଦଳ ର୍ୟାଙ୍କିଙ୍ଗ୍ରେ ଉନ୍ନତି ଆଣିବ ବୋଲି ପ୍ରୟାସ କରିବ। ଭାରତୀୟ ପାଣିପାଗ ବିଭାଗ ଦେଶର ଛତିଶଗଡ଼, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରିଛନ୍ତି। ଓଡ଼ିଶା ସମେତ 7 ରାଜ୍ୟରେ ଆସନ୍ତା 2 ଦିନ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଅଶୀତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଆଜି ସନ୍ଧ୍ୟା 7 ଦେଶବାସୀଙ୍କୁ ସମ୍ବୋଧନ କରିବା ରାଷ୍ଟ୍ରପତି। ଦିଲ୍ଲୀର ଲାଲକିଲ୍ଲାରୁ ଆସନ୍ତାକାଲି ସ୍ୱାଧୀନତା ଦିବସ ପାଳନ ଉତ୍ସବର ନେତୃତ୍ୱ ନେବେ ପ୍ରଧାନମନ୍ତ୍ରୀ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ 1057 ଜଣ କର୍ମଚାରୀଙ୍କୁ ଦିଆଯିବ ବୀରତ୍ୱ ସେବା ପଦକ। ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ସୁଡ଼ଙ୍ଗ ଭୂସ୍ଖଳନ ସ୍ଥାନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର କଲେ ସମୀକ୍ଷା। ଭାରତର ମହାରେଜିଷ୍ଟ୍ରାରଙ୍କ ପକ୍ଷରୁ ଜନଗଣନା 2027 ପାଇଁ ପରିବାର ପ୍ରଶ୍ନାବଳୀ ସୂଚୀ ଜାରି ଏବଂ କାନାଡ଼ା ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କଲେ ପୋଲାଣ୍ଡର ଇଗା ସ୍ୱିଆଟେକ୍। ସମ୍ବାଦ ଶେଷ ହେଲା।